ବାଟଲ ରାଇଜ୍ ଦାଉଦ ରାଜା 40 ବର୍ଷ ତକ୍ ଶାସନ କରଲକ୍, ତଖନ୍ ଉ ମରି ଗଲକ୍। ଆର୍ ଉକର ବେଟା ସୁଲେମାନ ଇସ୍ରାଏଲ ମେହେନ୍ ଶାସନ କରେକ୍ ଶୁରୁ କରଲକ୍। ପରମେଶ୍ୱର ସୁଲେମାନ ସଙ୍ଗେ କଥା କରଲକ୍ ଆର୍ ଉକେ ପୁଛଲକ୍ କି ଉ ସବୁଲେଖ ବେଶୀ କା ଚାହେଲା କି ପରମେଶ୍ୱର ଉକର ଖାତିର କରୁକ୍। ସୁଲେମାନ ପରମେଶ୍ୱର ଲେଖ ମାଙ୍ଗଲକ୍ କି ଉକେ ବେଜାଇନ ବୁଦ୍ଧିମାନ ବନାଇ ଦେଉକ୍। ଇ କଥା ଲେଖ ପରମେଶ୍ୱର ଖୁସ୍ ହଲକ୍। ସେ ତେହେଁ ପରମେଶ୍ୱର ସୁଲେମାନକେ ସଂସାରକେ ସବୁଲେଖ ବେଶୀ ବୁଦ୍ଧିମାନ ପୁରୁଷ ବନାଇ ଦେଲକ୍। ସୁଲେମାନ ଢେର କଥା ଗିଲାକେ ଶିଖଲକ୍ ଆର୍ ଉ ଏକଟା ବୁଦ୍ଧିମାନ ଶାସନ କରୋଇଆ ରହେ। ପରମେଶ୍ୱର ଉକେ ବେଜାଇନ ଧନୀମାନ ବନାଇ ଦେ ରହେ। ୟେରୁସେଲେମ ମେହେନ୍ ସୁଲେମାନ ଉ ମନ୍ଦିରକେ ବନାଲକ୍ ଯେଟାକ ତେହେଁ ଉକର ବାପ ଯୋଜନା ବନାଇ ରହେ ଆର୍ ସାମାନ ଗିଲାକେ ଜମା କରି ରହେ। ଏଧାଁ ଲୋକ ଗିଲା ମିଲାପଲା ତମ୍ବୁକେର ବଦଲି ମନ୍ଦିର ମେହେନ୍ ପରମେଶ୍ୱରକେ ଆରାଧନା କରତ ରହେ ଆର୍ ଉକର ତେହେଁ ବୋଲି ଚଢ଼ାତ ରହେ। ପରମେଶ୍ୱର ଆଏ କହନ୍ ମନ୍ଦିର ମେହେନ୍ ଉପସ୍ଥିତ ରହତ ରହେ ଆର୍ ହୁଆଁ ଉ ଆପନ ଲୋକ ଗିଲା ସଙ୍ଗେ ବାସା କରତ ରହେ। କିନ୍ତୁ ସୁଲେମାନ ଦଶର ଦେଶକେ ଜନି ଗିଲା ସଙ୍ଗେ ପ୍ରେମ କରଲକ୍। ଉ ଢେଇରେ କରିବନ 1000 ଜନି ଗିଲାକେ ବିହା କରି କହନ୍ ପରମେଶ୍ୱରକେ ଆଜ୍ଞାକେ ପାଳନ ନାଇ କରଲକ୍। ଇମ୍ନେକ ମୈଦ ଲେଖ ଢେର ଜନି ଗିଲା ଦଶର ଦେଶ ଲେଖ ଆଲଏଁ ଆର୍ ଆପନ ସଙ୍ଗେ ଆପନ ଦେବତା ଗିଲାକେ ଆନଲଏଁ ଆର୍ ଉମ୍ନେକ ଉପାସନା କରେକ ଜାରି ରଖଲଏଁ। ଯଖନ୍ ସୁଲେମାନ ବୁଢ଼ା ହୋଇଗଲକ୍ ତ ଉହୌ ଉମ୍ନେକ ଦେବତା ଗିଲାକେ ଉପାସନା କରଲକ୍। ଏହେ ଚଲତେ ପରମେଶ୍ୱର ସୁଲେମାନ ଲେଖ ଖିସାଲ ରହେ। ଉ କହଲକ୍ କି ଉ ଇସ୍ରାଏଲ ଦେଶକେ 2 ରାଇଜ ମେହେନ୍ ବିଭାଜିତ କରେକ୍ ଦ୍ୱାରା ଉକେ ଦଣ୍ଡ ଦେଇ ଉ ସୁଲେମାନକେ ମରେକ ବାଦେ ଏସନ୍ କରି। ସୁଲେମାନକେ ମରେକ ବାଦେ ରହବାମ ରାଜା ବନଲକ୍। ଇସ୍ରାଏଲ ଦେଶକେ ସବୁ ଲୋକ ଗିଲା ଉକେ ଆପନ ରାଜାକେ ରୂପ ମେହେନ୍ ସ୍ୱୀକାର କରେକ୍ ତେହେଁ ଏକେ ସଙ୍ଗେ ଜମା ହଲଏଁ। ଉମନ ରହବାବ ଲେଖ ଶିକାୟତ କରଲଏଁ କି ସୁଲେମାନ ଉମନ ଲେଖ ବେଜାଇନ କଠିନ କଷ୍ଟ କରବାଇ ରହେ ଆର୍ ବେଜାଇନ ମାସୁଲ ଲେ ରହେ। ଉମନ ରହବାବ ଲେଖ ଅର୍ଜି କରଲଏଁ କି ଉକର ଲେଖ କମେ କାମ କରବାଇନ। କିନ୍ତୁ ରହବାମ ଉମନକେ ବେଜାଇନ ମୂର୍ଖତା ଲେଖ ଜବାବ ଦେଲକ୍। ତହରେ କହାଲା କି ମୋର ବା ସୁଲେମାନ ତହରେ ଲେଖ କଠିନ କଷ୍ଟ କରବାଲକ୍, କିନ୍ତୁ ମୁଁ ତହରେକେ ଉକର ଲେଖଉ ବେଶୀ ପୀଡ଼ିତ କର୍ମୁ। ଯଖନ୍ ଲୋକ ଗିଲା ଉକେ ଏସନ୍ କହତ୍କେ ଶୁଣଲଏଁ ତ ଉମ୍ନେକ ମୈଦ ଲେଖ ଢେର ଲୋକ ଗିଲା ଉକର ବିରୁଦ୍ଧ ବଲବା କରଲଏଁ। 10 ଗୋତ୍ରକେର ଲୋକ ଗିଲା ଉକେ ଛୋଡ଼ି ଦେଲଏଁ। ଉକର ସଙ୍ଗେ ଏଧାଁ କେବଲ 2 ଗୋତ୍ରକେର ଲୋକ ଗିଲେଇ ବାଞ୍ଚଲକ୍। ଇ 2 ଗୋତ୍ରକେର ଲୋକ ଗିଲା ଖୁଦ୍କେ ୟହୁଦାକେର ରାଇଜ କହାଲଏଁ। ବାକି 10 ଗୋତ୍ରକେର ଲୋକ ଗିଲା ୟାରୋବାମ ନାମେକ ଏକଟା ପୁରୁଷକେ ଆପନ ରାଜା ବନାଇ ଲେଲଏଁ। ଇ ଗୋତ୍ରକେର ଲୋକ ଗିଲା ଦେଶକେର ଉତ୍ତର ପୂର୍ବୀ ହିସା ମେହେନ୍ ରହେଁ। ଉମନ ଖୁଦ୍କେ ଇସ୍ରାଏଲକେ ରାଇଜ କହଲଏଁ, କିନ୍ତୁ ୟାରୋବାମ ପରମେଶ୍ୱରକେ ବିରୁଦ୍ଧ ବଲବା କରଲକ୍ ଆର୍ ଲୋକ ଗିଲାକେ ପାପ କରୱାଲକ୍। ଉ ଆପନ ଲୋକ ଗିଲାକେ ଦ୍ୱାରା ଉପାସନା କରେକ୍ ତେହେଁ 2 ମୂର୍ତ୍ତି ବନାଲକ୍। ଉମନ ଏଧାଁ ୟହୁଦାକେର ରାଇଜ ମେହେନ୍ ୟେରୁସେଲେମ ମେହେନ୍ ପରମେଶ୍ୱରକେର ମନ୍ଦିର ମେହେନ୍ ଉକର ଆରାଧନା କରେକ୍ ତେହେଁ ନାଇ ଗେଲଏଁ। ୟହୁଦା ଆର୍ ଇସ୍ରାଏଲକେ ରାଇଜ ଆପୋଷ ମେହେନ୍ ଦୁଶ୍ମନ ବନି ଗେଲଏଁ ଆର୍ କବୋ କବୋ ଏକ ଦୋସରକେର ବିରୁଦ୍ଧ ଲଢ଼େ ଲାଗଲଏଁ। ଇସ୍ରାଏଲକେର ନାମା ରାଇଜ ମେହେନ୍ ସଭେ ରାଜା ଗିଲା ଦୁଷ୍ଟ ରହେଁ। ଇମ୍ନେକ ମୈଦ ଲେଖ ଏକଟା ରାଜା ଗିଲା ଉମ୍ନେକ ଜାଇଗା ମେହେନ୍ ରାଜା ବନେକ ଚାରା ଖୋଇଆ 10 ଇସ୍ରାଏଲି ଗିଲାକେର ଦ୍ୱାରା ମାରା ଯାଏ ରହେଁ। ଇସ୍ରାଏଲ ରାଇଜକେର ସଭେ ରାଜା ଗିଲା ଆର୍ ଅଧିକତର ଲୋକ ଗିଲା ମୂର୍ତ୍ତି ଗିଲାକେର ଉପାସନା କରଲଏଁ। ଯଖନ୍ ଉମନ ଏସନ୍ କରଲଏଁ ତ ଉମନ ଖନେ ଖନେ ରଣ୍ଡି ଗିଲା ସଙ୍ଗେ ସୁତଲଏଁ ଆର୍ ହିଆଁ ତ କି କୟଧାଁ ମୂର୍ତ୍ତି ଗିଲାକେର ଆଗୁଏ ଛୁଆ ଗିଲାକେ ବଲିଓ କରଲଏଁ। ୟହୁଦା ରାଇଜକେର ରାଜା ଗିଲା ଦାଉଦକେର ବଂଶଜ ରହେଁ। ଇ ରାଜା ଗିଲା ମୈଦଲେ ଥୋଡ଼େକ ବେଶ ଲୋକ ରହେଁ ଯେ ଗିଲା ନ୍ୟାୟପୂର୍ବକ ଶାସନ କରଲଏଁ ଆର୍ ପରମେଶ୍ୱରକେର ଆରାଧନା କରଲଏଁ। କିନ୍ତୁ ୟହୁଦାକେର ଅଧିକତର ରାଜା ଗିଲା ଦୁଷ୍ଟ ରହେଁ। ଉମନ ଦୁଷ୍ଟତା ଲେଖ ଶାସନ କରଲଏଁ ଆର୍ ମୂର୍ତ୍ତି ଗିଲାକେର ଉପାସନା କରଲଏଁ। ହିଆଁ ତ କି ଉମ୍ନେକ ମୈଦ ଲେଖ ଥୋଡ଼େକ ରାଜା ଗିଲା ଝୁଠା ଦେବତା ଗିଲାକେର ଆଗୁଏ ଆପଣ ଛୁଆ ଗିଲା କୋଉ ବୋଲି କହି ଦେଲେ। ୟହୁଦା କେର୍ ଅଧିକତର ଲୋକ ଗିଲାଉ ପରମେଶ୍ୱର କେର୍ ବିରୁଦ୍ଧ ବଲୱା କରଲଏଁ ଆର୍ ଦଶର ଦେବତା ଗିଲା କେର୍ ଉପାସନା କରଲଏଁ। ପହଲା ରାଜା ଅଧ୍ୟାୟ ଏକ ଛଅ ଗାର ସେ ବାର ଲେଖ ବାଇବଲ କେର୍ ଏକଟା କହନୀ।